ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ନ ଜାରି କଲେ 61ଟା ଫସଲର ପତ୍କା ଅମଲ ହେଉଥିବାର ଆର୍ ଜୈବ ପୋଷକ ତତ୍ତ୍ୱଯୁକ୍ତ 109ଟା କିସମ। ହର୍ ଘର୍ ତିରଙ୍ଗା ଅଭିଯାନଟି ଯୋଡ଼ି ହେବାର୍କେ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ଆଲୁ ଯୋଗାଣ ସମସ୍ୟାର ସମାଧାନ ଦିଗେ ପଦକ୍ଷେପ ନେବାର୍କେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରତି ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆର୍ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଆଇବାକାଲ ସକାଳ ତକ ହୋଇପାରେ ଜବର ବର୍ଷା। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ନ 61ଟା ଫସଲର ଅତ୍କା ଅମଲ ହେଉଥିବାର ଜଳବାୟୁ ଅନୁକୂଳ ଆର୍ ଜୈବ ପୋଷକ ତତ୍ତ୍ୱଯୁକ୍ତ 109ଟା କିସମ ଜାରି କରିଛନ୍। ଏ ଅବସରରେ ହୋଇଥିବାର କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଚାଷୀ ଆଉ ବୈଜ୍ଞାନିକମାନଙ୍କ ସାଙ୍ଗେ ଭିଲ୍ ଆଲୋଚନା କରିଛନ୍। ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏ 109ଟା କିସମ ଭିତରେ 34ଟା କ୍ଷେତର ଫସଲ ଆର୍ 27ଟା ଉଦ୍ୟାନ କୃଷି ଫସଲ ରହିଛି। କ୍ଷେତର ଫସଲ ଭିତରେ ବାଜରା, ତୈଳବୀଜ, ଡାଲିଜାତୀୟ ଫସଲ, କୁଶେର, କପା, ଫାଇବର ଆର୍ ଉଦ୍ୟାନ କୃଷି ଫସଲ ଭିତରେ ଭିନ୍ ଭିନ୍ ପ୍ରକାରର ଫଲ, ପନିପରିବା, କନ୍ଦା, ମସଲା, ଫୁଲ ଆର୍ ଔଷଧୀୟ ଗଛ ଅଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ ସରକାର ଚାଷୀମାନଙ୍କୁ ସଶକ୍ତ କରବାର୍ ଲାଗି ଅଙ୍ଗୀକାରବଦ୍ଧମାନ। ଜଳବାୟୁ ଅନୁକୂଳ ଆର୍ ଅତ୍କା ଅମଲ ହେଉଥିବାର ଫସଲର କିସମ ଆଦାୟ ବଢ଼ାବାର ସାଙ୍ଗେ ଆମର ଅନ୍ନଦାତାମାନଙ୍କର ଆୟ ଭିଲ୍ ବଢ଼ାବାର, ଆମର ଚାଷୀ ଭାଇ ଭଉଣୀମାନଙ୍କର ଜୈବିକ କୃଷି ଆର୍ ସେଥିନୁ ଆନୁଥିବାର ପ୍ରଧାନମନ୍ତ୍ରୀ ଇ ବାବଦେ ଖୁସି ପ୍ରକାଶ କରିଛନ୍। ସେନ୍ତା ଭାରତୀୟ ଚାଷୀମାନଙ୍କ ଲାଗି ଆଜି ଗୋଟିଏ ଐତିହାସିକ ଦିନ ହେ ବୋଲି କେନ୍ଦ୍ର କୃଷି ଆର୍ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗଣମାଧ୍ୟମକେ କହିଛନ୍। ହର୍ ଘର୍ ତିରଙ୍ଗା ଅଭିଯାନଟି ସାମିଲ ହେବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନ ସାଙ୍ଗେ ଯୋଡ଼ି ହେବାର୍ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍। ଅଭିଯାନଟି ସାମିଲ ହୋଇକରି ଦେଶ ଲାଗି ନିଜର ଭାବନାକେ ଜାଗ୍ରତ ଆର୍ ଜୀବନ୍ତ କରବାର୍କେ ସେ ଅନୁରୋଧ କରିଛନ୍। ସେ କହିଛନ୍ ଜାତୀୟ ପତାକାର ମହତ୍ ବାବଦେ ସମସ୍ତଙ୍କୁ ଜନାବାରଟା ହର୍ ଘର୍ ତିରଙ୍ଗା ଅଭିଯାନର ଉଦ୍ଦେଶ୍ୟ ଏ। ଏହି ଅଭିଯାନଟି ସଭି ନିଜର ଘରେ ଜାତୀୟ ପତାକା ଉତ୍ତୋଳନ କରିକରି ନିଜର ସେଲ୍ଫି ହର୍ ଘର୍ ତିରଙ୍ଗା .com ଅପ୍ଲୋଡ୍ କରବାର୍କେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ସ୍ୱାଧୀନତା ଦିବସ ସହିତ ହର୍ ଘର୍ ତିରଙ୍ଗା ଅଭିଯାନକେ ସଫଳତା ସାଙ୍ଗେ କରବାର୍କେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଏହି ଦୁହି କାର୍ଯ୍ୟକ୍ରମଟି ସମାଜର ଭିନ୍ ଭିନ୍ ବର୍ଗର ଲୋକ ସାମିଲ କରବାର୍କେ ସୂଚନା ଆଉ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗନ ହେବାର୍କେ ଯାଉଥିବାର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବେ। ଇତାର ସଙ୍ଗେ ଏ ବଛର ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହମାନଙ୍କୁ କିଏ କେନ୍ ଜାଗାନ ଜାତୀୟ ପତାକା ଉତ୍ତୋଳନ କରିବେ ସେ ବାବଦେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ନୂଆପଡ଼ା ଆର୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଟକନ ଜାତୀୟ ପତାକା ଉତ୍ତୋଳନ କରିବେ। ସେନ୍ତା ପଶ୍ଚିମ ଓଡ଼ିଶାର ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହମାନଙ୍କୁ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଳାହାଣ୍ଡି, ପଞ୍ଚାୟତିରାଜ ଆର୍ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ସୁନ୍ଦରଗଡ଼, ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ ଆର୍ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବଲାଙ୍ଗୀରନ ଜାତୀୟ ପତାକା ଉତ୍ତୋଳନ କରିବେ। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଆର୍ ବୌଦ୍ଧ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହଟି ଜିଲ୍ଲାପାଳମାନେ ଆର୍ ରାଉରକେଲାନ ସୁନ୍ଦରଗଡ଼ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକେ ଆଲୁ ଯୋଗାବାରଟାକେ ସ୍ୱାଭାବିକ କରବାର୍ ଲାଗି ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାଙ୍ଗେ ଫୋନ୍ଥି କଥା ହୋଇଛନ୍। ଦିଲ୍ଲୀ ନ ଧିକର ଭିତରେ ଆଲୋଚନା ଉତ୍ରୁ ରାଜ୍ୟକେ ଆଲୁ ଯୋଗାଣ ସ୍ୱାଭାବିକ ହୋଇଥିଲା, ହେଲେ କେତେଦିନ ଉତ୍ରୁ ସମସ୍ୟା ସୃଷ୍ଟି ହୋଇଥିବାରୁ ହେ ସମସ୍ୟାକେ ଦୂର କରବାର୍କେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେ ଦିଗେ ଠିକ୍ ପଦକ୍ଷେପ ନେବାର ପ୍ରତିଶ୍ରତି ଦେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ନିଟ୍ ପିଜି ପ୍ରବେଶିକା ପରୀକ୍ଷା 2024 ଆଇଜ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫରୁ ଦୁଇଟା ଖେପେ ହୋଇଥିବାର ଏହି ପରୀକ୍ଷାଟି 2,00,000 ଅତ୍କା ଛାତ୍ରଛାତ୍ରୀ ଭାଗ ନେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲା ଜୁନ୍ ମାସେ ଏହି ପରୀକ୍ଷା ହେବାର୍କେ ଥିବାର ବେଳେ ସ୍ୱଚ୍ଛତାକେ ନେଇକରି ଅଭିଯୋଗ ଆସିବାରୁ ଏହି ପରୀକ୍ଷାକେ ସ୍ଥଗିତ ରଖାଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭୁବନେଶ୍ୱର ପାଞ୍ଚ ନମ୍ଘର ୟୁନିଟ୍ ଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଆଇବାକେଲ୍ ସୋମବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା ରାଜ୍ୟ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ଏହି ସୂଚନା ଦିଆଯାଇଛି। ରାଇଜେ ଆଇବାକାଲ୍ ଠାନୁ ଯୁକ୍ତ ତିନ୍ ଦୁଇ ନମ୍ଘର ଖେପ୍ ନାଁ ଲେଖା ଆବେଦନ ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ସୂଚନା ଅନୁସାରେ ଆଇବା 26 ତାରିଖ ତକ ସେମ୍ସ ୱେବ୍ସାଇଟ୍ ଜରିଆ ଆବେଦନ ଲାଗି ସୁଯୋଗ ମିଳିବା। ଆଇବା ସେପ୍ଟେମ୍ବର 2 ତାରିଖ ଦିନ ପହିଲା ମେଧା ତାଲିକା ବାହାରିବା ଆର୍ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆଇବା ମାସର 3 6 ତାରିଖ ଭିତରେ ନାଁ ଲେଖାଇ ପାରିବେ। ଇନ ଜଣାଇ ଦିଆଯାଇପାରେ ଯେ ରାଜ୍ୟର 1056 ଡିଗ୍ରୀ କଲେଜ ଯୁକ୍ତ ତିନ୍ ଶ୍ରେଣୀ ନାଁ ଲେଖାଇବାରକେ ମୋଟ 2,74,151 ସିଟ୍ ଅଛି। ପହିଲା କ୍ଷେପେ 1,77,673 ଜଣ ଛାତ୍ରଛାତ୍ରୀ ନାଁ ଲେଖାଇ ସାରିଥିବା ବେଳକେ 96,478 ସିଟ୍ ଖାଲି ଅଛି। ରାଇଜେ ମେଡିକାଲ କାଉନ୍ସିଲିଂ ଲାଗି ଗଲାକାଲିନୁ ପଞ୍ଜୀକରଣ ମୂଲ ହୋଇଛି ବୋଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ତରଫ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ନିଟ୍ ୟୁଜି 2024 ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଆଇବା 14 ତାରିଖ ଭିତରେ ପଞ୍ଜୀକରଣ କରିପାରିବେ ଆଉ ଅନ୍ଲାଇନ୍ ନିଜର ଡକ୍ୟୁମେଣ୍ଟ ଦାଖଲ କରିପାରିବେ। ଆଇବା 18 ତାରିଖ ଦିନ ପ୍ରୋଭିଜନାଲ ଆର୍ 20 ତାରିଖ ଚୂଡ଼ାନ୍ତ ଚୟନ ତାଲିକା ବାହାରିବା। ଖାଲି ଓଡ଼ିଶା ବାସିନ୍ଦା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ କୋଟା ମିଳିବା ଆର୍ ସେମାନେ ଏମ୍ବିବିଏସ୍ ଆର୍ ବିଡିଏସ୍ କାର୍ଯ୍ୟକ୍ରମ ନାଁ ଲେଖାଇ ପାରିବେ। ଛାତ୍ରଛାତ୍ରୀମାନେ କାଉନ୍ସିଲିଂ ବାବଦ ସବୁ ତଥ୍ୟ ଓଜେଇର ୱେବ୍ସାଇଟ୍ନୁ ପାଇପାରିବେ। ଓଡ଼ିଶାର ଦେଶର ଅଲଗ ଅଲଗ ଦେଶ ନଭିଲ କମ୍ ଦେଖିବାରକେ ମିଳୁଥିବାର ଅବଲୁପ୍ତ ପ୍ରାୟ ପ୍ରଜାତିର ଜଙ୍ଗଲି କୁକୁର ଡେବ୍ରିଗଡ଼ ଅଭୟାରଣ୍ୟର ସଫାରୀ ଇଲାକାନ ଗଲାକେଲ ଦେଖିବାରକେ ମିଳିଛି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫ ଦିଆଯାଇଥିବା ସୂଚନା ଅନୁସାରେ ପାଖାପାଖି 7-8 ବଛର ଉତରୁ ଗଲା ବଛର ଭିଲ ଡେବ୍ରିଗଡ଼ ଅଭୟାରଣ୍ୟ ଏହି ପ୍ରଜାତିର ଜଙ୍ଗଲି କୁକୁର ଦେଖିବାରକେ ମିଳିଥିଲା। ବୌଦ୍ଧର ନୂଆ ଜିଲ୍ଲାପାଳ ଭାବେ ଆଇଜ ସୁବ୍ରତ କୁମାର ପଣ୍ଡା ଦାୟିତ୍ୱ ନେଇଛନ୍। ଲୋକଙ୍କର ସମସ୍ୟାର ତୁର୍ତ୍ତି ସମାଧାନ ଆର୍ ଜିଲ୍ଲାର ଉନ୍ନତି ଲାଗି ସବୁ ପ୍ରକାରର ପଦକ୍ଷେପ ନିଆଯିବା ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମକେ କହିଛନ୍। ବୌଦ୍ଧ ଜିଲ୍ଲାନ ହର୍ ଘର ତିରଙ୍ଗା ଅଭିଯାନ ଲାଗି ଜିଲ୍ଲା ପ୍ରଶାସନ ତରଫ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକ ଜିଲ୍ଲା ସାରା କେନ୍ଦ୍ରକରି ଭଲ ଭାବେ ହର୍ ଘର ତିରଙ୍ଗା ଅଭିଯାନ ହୋଇପାରବା ସେ ବାବଦେ ଆଲୋଚନା କରାଯାଇଛି। ପଶ୍ଚିମ ଓଡ଼ିଶା ଆର୍ ଛତିଶଗଡ଼ର ପାଣିପାଗ ଉପରେ ନଜର ରଖବାରକେ ଭାରତୀୟ ପାଣିପାଗ ବିଭାଗ ତରଫ ସମ୍ବଲପୁର ଲାଗି ଗୋଟିଏ ଡପ୍ଲର ରେଡାର ଅଣାଯାଇଛି। ଏଥିରେ ସବୁ ଯନ୍ତ୍ରପାତି ଆସିକରି ପହଞ୍ଚଥିବାର ବେଳକେ ଏ ବଛର ଶେଷ ତକ ଡପ୍ଲର ରେଡାର କାର୍ଯ୍ୟକ୍ଷମ ହୋଇପାରବା ବୋଲି ବିଭାଗ ତରଫ କୁହାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ପାରାଦୀପ ଆର୍ ଗୋପାଳପୁରନ ଡପ୍ଲର ରେଡାର କାମ କରୁଥିବା ବେଳକେ ସମ୍ବଲପୁର ଆର୍ ବାଲେଶ୍ୱରନ ହେଥିଲାଗି ଘର ତିଆରି ସରିଯାଇଛି। ପ୍ୟାରିସ୍ ଅଲିମ୍ପିକ୍ସ 2024 ଆଜି ଉଦ୍ଯାପିତ ହେବାରକେ ଯାଉଛି। ଉଦ୍ଯାପନୀ ଉତ୍ସବ ମନୁ ଭାକର ଆର୍ପିଆର୍ ସିରିଜେସ୍ ଭାରତର ଜାତୀୟ ପତାକା ଧରିବେ। ଏହି ଅଲିମ୍ପିକ୍ସ ଭାରତରୁ 117 ଜଣ ଖେଳାଳି 16 କ୍ରୀଡ଼ା 69 ପଦକ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳକେ ଭାରତକେ 5 କାଂସ୍ୟ ଆର୍ ରୌପ୍ୟ ପଦକ ମିଳିଛି। ରାଇଜେ ଶିକ୍ଷକ ଆର୍ ଶିକ୍ଷା ପାଠ୍ୟକ୍ରମ ନାଁ ଲେଖାର ପ୍ରବେଶିକା ପରୀକ୍ଷା ଫଲ ବାହାରିଥିବା ବେଳକେ ଆଇବାକାଲ ଦ୍ୱିପହର 2 ସିଟ୍ ଆବଣ୍ଟନ ନେଇକରି ପହିଲା କ୍ଷେପ ମେଧା ତାଲିକା ବାହାରବା। ମେଧା ତାଲିକା ନାଁ ଥିବାର ପ୍ରାର୍ଥୀମାନେ ସେମ୍ସ ୱେବ୍ସାଇଟ୍ ଜରିଆ 12-16 ତାରିଖ ଭିତରେ ନାଁ ଲେଖାଇକରି ଅନ୍ଲାଇନ୍ ଦେୟ ଦାଖଲ କରିପାରିବେ। 13-14 ଆଉ 16-17 ତାରିଖ ଭିତରେ ପହିଲା କ୍ଷେପ ନାଁ ଲେଖା ହେବ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ବରଗଡ଼ ଝାରସୁଗୁଡ଼ା ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଆଇବାକାଲ ସକାଳ ତକ ଜବରବର୍ଷା ହୋଇପାରେ। ଏ ବାବଦେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜବେଲାର 6 ତକ 613.29 ଫୁଟ ରହିଛି। ଜଳଭଣ୍ଡାରକେ ଫି ସେକେଣ୍ଡ 1,75,206 ଘନଫୁଟ ପାଣି ଆଉଛି। 6 ଗେଟ୍ ପାୱାର ଚ୍ୟାନେଲ ଆର୍ କେନାଲ ଜରିଆ ଫି ସେକେଣ୍ଡ 1,91,255 ଘନଫୁଟ ପାଣି ଛଡ଼ାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀନ ଜାରି କରିଛନ୍ 61 ଫସଲର ଅତ୍କା ଅମଲ ହେଉଥିବା ଆର୍ ଜୈବ ପୋଷକତତ୍ୱଯୁକ୍ତ 109 କିସମ। ହର୍ ଘର ତିରଙ୍ଗା ଅଭିଯାନ ଯୋଡ଼ି ହେବାରକେ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ଆଲୁ ଯୋଗାଣ ସମସ୍ୟାର ସମାଧାନ ଦିଗେ ପଦକ୍ଷେପ ନେବାରକେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରତି ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆର୍ ପଶ୍ଚିମ ଓଡ଼ିଶାର ସମ୍ବଲପୁର ବରଗଡ଼ ଝାରସୁଗୁଡ଼ା ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଆଇବାକାଲ ସକାଳ ତକ ହୋଇପାରେ ଜବରବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।